ଶୁଭକାମନା ସମସ୍ତଙ୍କୁ ନୂଆ ଭେଟି ଗୋଟେ ସୁନ୍ଦର ରୋମାଣ୍ଟିକ ସଙ୍ଗ ଫର ଦ୍ୟାଟ୍ ଆଇ ୱୁଡ୍ ଲଭ୍ ଟୁ ଥ୍ୟାଙ୍କ ଇନ୍ ଇଜ୍ ଓଡ଼ିଆ ପ୍ରଡକ୍ସନ ହାଉସ୍ ଯାହାଙ୍କ ପାଇଁ ଗୀତା ପଶୁପାରୁଛି ୱଣ୍ଡରଫୁଲ୍ ମ୍ୟୁଜିକ୍ ଡାଇରେକ୍ଟର ଅବିନାଶ ମିଶ୍ର ଭାଇ ଆଜ୍ ୟୁଜୁଆଲ୍ ବହୁତ ସୁନ୍ଦର ରୋମାଣ୍ଟିକ ଗୀତ କରିଛନ୍ତି ଆଉ ଲେଖିଛନ୍ତି ୱାନ୍ ଅଫ୍ ମାଇ ଫେଭରେଟ୍ ଫ୍ରେଣ୍ଡ ବହୁତ ସୁନ୍ଦର ଗୀତ ଲେଖନ୍ତି ସୁନୀଲ ମହାରଣା ଭାଇ ଅତି ସୁନ୍ଦର ଲେଖା ଅତି ସୁନ୍ଦର କମ୍ପୋଜିସନ୍ ମୋ ସହିତ ଗାଇଛନ୍ତି ୱାନ୍ ଅଫ୍ ମାଇ ଫେଭରେଟ୍ ସିଙ୍ଗର ଶ୍ରୀୟା ମିଶ୍ର ମ୍ୟାମ୍ ଆଶା କରୁଛି ଆପଣ ସମସ୍ତଙ୍କୁ ବହୁତ ଭଲ ଲାଗିବ ଦୟାକରି ଲାଇକ୍ କରିବେ ଶେୟାର କରିବେ ସବସ୍କ୍ରାଇବ୍ କରି ଏଇ ଗୀତକୁ ଡେଫିନେଟ୍ଲି ଏନ୍ଜୟ କରିବେ
ନମସ୍କାର ମୁଁ ଗୀତିକାର ସୁନୀଲ ମହାରଣା ନୂଆ ବର୍ଷରେ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଆଜି ଗୋଟେ ସୁନ୍ଦର ରୋମାଣ୍ଟିକ ଡୁଏଟ୍ ଗୀତର ରେକର୍ଡିଂ ଚାଲିଥିଲା ଆପଣମାନେ ଗୀତ ଶୁଣିସାରିଲେଣି ମୁଁ ଚେଷ୍ଟା କରିଛି ଭଲ ଲେଖିବା ପାଇଁ ଗୀତକୁ ମ୍ୟୁଜିକ୍ ଦେଇଛନ୍ତି ଅବିନାଶ ମିଶ୍ର ଭାଇ ବହୁତ ସୁନ୍ଦର ମ୍ୟୁଜିକ୍ କରିଛନ୍ତି ଗୀତକୁ ଗାଇଛନ୍ତି ସାରା ଓଡ଼ିଶାର ପ୍ରିୟ ସିଙ୍ଗର ଏବଂ ମୋର ପ୍ରିୟ ସାଙ୍ଗ ହ୍ୟୁମାନ ସାଗର ତାଙ୍କ ସହିତ ଗାଇଛନ୍ତି ଶ୍ରୀୟା ମିଶ୍ର ମ୍ୟାମ୍ ବହୁତ ସୁନ୍ଦର ଭାବରେ ଗାଇଛନ୍ତି ମୋର ଆଶା ମୋର ଅଲଗା ଗୀତ ଭଳି ଏଇ ଗୀତ ମଧ୍ୟ ଆପଣଙ୍କ ହୃଦୟକୁ ଛୁଇଁଛି ଯଦି ଗୀତଟି ଆପଣଙ୍କୁ ହୃଦୟରୁ ଭଲ ଲାଗିଛି ଗୀତକୁ ଲାଇକ୍ କରନ୍ତୁ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଧନ୍ୟବାଦ
ନମସ୍କାର ମୁଁ ଆପଣଙ୍କ ପ୍ରିୟ ସିଙ୍ଗର ଶ୍ରୀୟା ମିଶ୍ର ଆଜି ଗୋଟେ ବହୁତ ସୁନ୍ଦର ଗୀତ ଡବିଂ ହେଲା ବହୁତ ସୁନ୍ଦର ରୋମାଣ୍ଟିକ ନମ୍ବରଟି ଡବିଂ ହେଲା ଅବିନାଶ ମିଶ୍ର ଭାଇଙ୍କର ଲେଖିଛନ୍ତି ଏହାକୁ ସୁନୀଲ ମହାରଣା ଭାଇ ଆଣ୍ଡ ମୋ ସାଙ୍ଗେ ଗାଇଛନ୍ତି ଆପଣଙ୍କ ପ୍ରିୟ ସିଙ୍ଗର ହ୍ୟୁମାନ ସାଗର ଆଣ୍ଡ ଆଶା କରୁଛି ଆପଣମାନଙ୍କୁ ବହୁତ ଭଲ ଲାଗିବ ଏଇ ଗୀତ ବହୁତ ସୁନ୍ଦର ଟ୍ରାକ୍ ହେଇଛି ବହୁତ ରୋମାଣ୍ଟିକ ହେଇଛି ଆଉ ଧନ୍ୟବାଦ ଭାବୁଛନ୍ତି ଥ୍ୟାଙ୍କ ୟୁ